ଡକାରେ ଓ ଦେ କିଛି ମିଠା ଇଶାରା ଚାଲି ଗଲା କରି ଏକାରେ ସେଇ ଝିଅ ଆଉ ଦିନେ ହେଇଗଲା ବେଟ ଆକାଶଟା ଫର୍ଚା ଥିଲା
ସିଏ ସାଙ୍ଗ ଘର ପାଖର।